ଛବି ସାତ। ଦିନେ ଲୋକେ ଯୀଶୁଙ୍କ ନିକଟକୁ ପିଲାମାନଙ୍କୁ ଆଣିଲେ। ଯୀଶୁ ପିଲାମାନଙ୍କୁ ଚୁହିଁ ଆଶୀର୍ବାଦ ପ୍ରାର୍ଥନା କରନ୍ତୁ ବୋଲି ସେମାନେ ଚାହିଁଲେ। ଶିଷ୍ୟମାନେ ପିଲାମାନଙ୍କୁ ଆଣିବାକୁ ମନା କଲେ, କିନ୍ତୁ ଯୀଶୁ ସେଥିରେ ଅସନ୍ତୁଷ୍ଟ ହେଲେ। ପୁଣି ସେ କହିଲେ, ଶିଶୁମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ, ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହିପରି ଲୋକମାନଙ୍କର। ପୁଣି ଶିଷ୍ୟମାନଙ୍କୁ କହିଲେ, ଶିଶୁ ପରି ନ ହେଲେ ଈଶ୍ୱରଙ୍କ ରାଜ୍ୟ ପ୍ରବେଶ କରିପାରିବ ନାହିଁ। ଏହାର ମାନେ ଯେ ଶିଶୁ ପରି ନତ ହୁଏ ସେ ସ୍ୱର୍ଗରାଜ୍ୟରେ ମହାନ। ବନ୍ଧୁଗଣ, ଯେ ଗର୍ବ କରି ଅନ୍ୟଠୁ ନିଜକୁ ବଡ଼ ମନେ କରେ ସେ ଯୀଶୁଙ୍କ ଶିଷ୍ୟ ହୋଇପାରେ ନାହିଁ।